ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପାଇଛି ଯୀଶୁ ପ୍ରେମ, ଗାଉଛି ମୁଁ ଗାଉଛି ଯୀଶୁ ନାମ। ପାଇଛି ମୁଁ ପାଇଛି ଯୀଶୁ ପ୍ରେମ, ଗାଉଛି ମୁଁ ଗାଉଛି ଯୀଶୁ ନାମ। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ବିଭୋର କରିଛି ମୋତେ ସେଇ ନାମରେ ସେଇ ପ୍ରେମ। ପାଇଛି ମୁଁ ପାଇଛି ଯୀଶୁ ପ୍ରେମ, ଗାଉଛି ମୁଁ ଗାଉଛି ଯୀଶୁ ନାମ। ପ୍ରେମ ଜୀବନରେ ଭରି ଦିଏ ଶାନ୍ତି, ସେ ନାମରେ ଦୂର ହୁଏ ସବୁ ଭୟ ଭ୍ରାନ୍ତି। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ସତତି ଯେ କାମର ସେଇ ନାମରେ ସେଇ ପ୍ରେମ। ପାଇଛି ମୁଁ ପାଇଛି ଯୀଶୁ ପ୍ରେମ, ଗାଉଛି ମୁଁ ଗାଉଛି ଯୀଶୁ ନାମ।
ପ୍ରିୟ ଶ୍ରୋତା ବନ୍ଧୁ, ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ମୁଁ ଜାଣେ ଆପଣ ବର୍ତ୍ତମାନ ରେଡିଓ ପାଖରେ ଈଶ୍ୱରଙ୍କର ବାକ୍ୟ ଶୁଣିବା ନିମନ୍ତେ ଅପେକ୍ଷା କରି ବସିଅଛନ୍ତି। ଆପଣଙ୍କ ମନରେ ହୁଏତ ଅନେକ ପ୍ରଶ୍ନ ଥାଇପାରେ, ଯାହାର ଉତ୍ତର କି ଆପଣ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି। କିନ୍ତୁ ଆମର ବିଶ୍ୱାସ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଓ ଆପଣଙ୍କର ମନ ମଧ୍ୟରେ ଥିବା ଅନେକ ସନ୍ଦେହ ମଧ୍ୟ ଦୂର ହୋଇଯିବ। ତେଣୁ ଆସନ୍ତୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ଯେଉଁ ସୁନ୍ଦର ସୁଯୋଗ ଦେଇଛନ୍ତି, ତାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ଏହି ସୁଯୋଗର ସଦ୍ବ୍ୟବହାର କରୁ କରୁ ତାଙ୍କର ବାକ୍ୟ ମଧ୍ୟ ଦେଇ ନିଜର ଜୀବନକୁ ସମୀକ୍ଷା କରିବା, ଏବଂ ଯଦି ଆମମାନଙ୍କ ଜୀବନରେ ଆମେ କିଛି ଦୋଷ ଦୁର୍ବଳତା ଥିବାର ଲକ୍ଷ୍ୟ କରିବାକୁ ପାରୁଅଛୁ, ତାହେଲେ ତାହାକୁ ଏହି ମୁହୂର୍ତ୍ତରେ ପ୍ରଭୁ ଯୀଶୁଙ୍କ ନିକଟରେ ସମର୍ପଣ କରି କ୍ଷମା ମାଗି ଆତ୍ମିକ ଜୀବନରେ ନୂତନୀକୃତ ହୋଇ ସେହି ପରିତ୍ରାଣର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା ନିମନ୍ତେ ଚେଷ୍ଟା କରିବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ଆମମାନଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ଦୋଷ ଦୁର୍ବଳତାକୁ ତୁମେ ଦେଖାଇ ଦିଅ, ଏବଂ ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ଯେପରି ଆମମାନେ ସେହି ଦୋଷ ଦୁର୍ବଳତାକୁ ଜାଣି ଯେପରି ତାହା ତୁମ ନିକଟରେ ସ୍ୱୀକାର କରି ପାପରୁ ଉଦ୍ଧାର ପାଇ ଆତ୍ମିକ ଜୀବନରେ ଆଶୀର୍ବାଦର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଯେପରି ଆମମାନେ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବାକୁ ପାରୁ ସେଥିପାଇଁ ପ୍ରଭୁ ତୁମେ ଆମ ପ୍ରତି ତୁମର ଦୟା ଅନୁଗ୍ରହ ପ୍ରଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଆଶୀର୍ବାଦଯୁକ୍ତ କରାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ। ଆମେନ୍। ଆଜି ଆମେ ଗୀତ ସଂହିତାର 19 ପର୍ବଠାରୁ ଆରମ୍ଭ କରି 21 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। 19 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ଭାବବାଣୀ ତାହାଙ୍କ ସୃଷ୍ଟିରେ, ତାହାଙ୍କ ଆଜ୍ଞାଗୁଡ଼ିକରେ ଓ ଖ୍ରୀଷ୍ଟଙ୍କଠାରେ। ଏହି ଗୀତକୁ ସୃଷ୍ଟିର ଏକ ମହାନ ଗୀତ ବୋଲି କୁହାଯାଇପାରେ। ଏହାକୁ ତିନି ଭାଗରେ ବିଭକ୍ତ କରାଯାଇପାରେ। ସମଗ୍ର ବିଶ୍ୱର ସୃଷ୍ଟି, ଆଜ୍ଞା ଓ ଖ୍ରୀଷ୍ଟ। ମୁଁ ଭାବେ ଯେ ଏଠାରେ ଉଦ୍ଧାରର, ପରିତ୍ରାଣର ଓ ଈଶ୍ୱରଙ୍କ ଅନୁଗ୍ରହର ବିଷୟ ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏକ ବିଶେଷ ସ୍ଥାନ ରହିଅଛି। ଆମେ ଦେଖିବାକୁ ପାରିବା ଯେ ଈଶ୍ୱର ତାଙ୍କର ସୃଷ୍ଟି ମଧ୍ୟରେ ଓ ତାହାଙ୍କର ଆଜ୍ଞାଗୁଡ଼ିକ ମଧ୍ୟରେ ଓ ଖ୍ରୀଷ୍ଟଙ୍କଠାରେ ତାହାଙ୍କ ଅନୁଗ୍ରହ ମଧ୍ୟରେ ନିଜକୁ ପ୍ରକାଶ କରିଅଛନ୍ତି। ଏହି ସମସ୍ତ ବିଷୟ ଈଶ୍ୱର ମନୁଷ୍ୟକୁ ଦେବା ନିମନ୍ତେ ଉଚିତ ତଥା ଯଥାର୍ଥ ବୋଲି ବିବେଚନା କଲେ। ମୁଁ ଭାବୁନାହିଁ ଯେ ସେ ତାହାଙ୍କ ନିଜ ବିଷୟରେ ସମସ୍ତ ବିଷୟ ଆମମାନଙ୍କ ନିକଟରେ ପ୍ରକାଶ କରିବା ନିମନ୍ତେ କ୍ଲାନ୍ତି ଅନୁଭବ କରୁଥିଲେ। 19 ପର୍ବର ପ୍ରଥମ 6 ପଦ ମଧ୍ୟରେ ଈଶ୍ୱର ତାହାଙ୍କର ସୃଷ୍ଟି ମଧ୍ୟ ଦେଇ ସୃଷ୍ଟିକର୍ତ୍ତା ରୂପେ ନିଜକୁ ପ୍ରକାଶ କରନ୍ତି। ଦ୍ୱିତୀୟ ଭାଗରେ ଅର୍ଥାତ୍ 7 ପଦରୁ 11 ପଦ ମଧ୍ୟରେ ଈଶ୍ୱର ତାହାଙ୍କ ଆଜ୍ଞାଗୁଡ଼ିକ ମଧ୍ୟରେ ନିଜକୁ ପ୍ରକାଶ କରନ୍ତି। ତୃତୀୟ ଭାଗରେ ଅର୍ଥାତ୍ 12 ପଦରୁ 14 ପଦ ମଧ୍ୟରେ ତାହାଙ୍କର ଅନୁଗ୍ରହ ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପ୍ରକାଶ କରନ୍ତି। ପ୍ରଥମେ ଆମେ ସୃଷ୍ଟି ମଧ୍ୟରେ ଈଶ୍ୱରଙ୍କୁ ଲକ୍ଷ୍ୟ କରିବାକୁ ଯିବା। ଏହା ଏକ ପ୍ରାତକାଳୀନ ଗୀତ। ପ୍ରଥମ 6 ପଦ ମଧ୍ୟରେ ଏହା ସୃଷ୍ଟି ବିଷୟ ନେଇ ପ୍ରକାଶ କରେ। ଗୀତ 8 ପର୍ବଟି ସୃଷ୍ଟିର ଗୀତ, ମାତ୍ର ଏହା ରାତ୍ରିକାଳୀନ ଗୀତ ଓ ଏହି ଗୀତରେ ଆମେ ଚନ୍ଦ୍ର ଓ ନକ୍ଷତ୍ରଗୁଡ଼ିକୁ ଲକ୍ଷ୍ୟ କରିଥିଲୁ। ମାତ୍ର ଗୀତ 19 ପର୍ବଟି ପ୍ରାତକାଳୀନ ଗୀତ, କାରଣ ଏହି ଗୀତରେ ଆମେ ସୂର୍ଯ୍ୟକୁ ଲକ୍ଷ୍ୟ କରିବାକୁ ପାରୁ। 19 ପର୍ବର ପ୍ରଥମ 6 ପଦ ମଧ୍ୟରେ ଏହିପରି ଲେଖା ଅଛି, ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ, ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ, ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। କୌଣସି ବାକ୍ୟ କି ଭାଷା ନଥାଏ, ସେମାନଙ୍କର ଅବ ଶୁଣାଯାଇ ନପାରେ। ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି। ସେ ଆପଣା ଅନ୍ତପୁରରୁ ବାହାରି ଆସିବା ବରତୁଲ୍ୟ ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀରତୁଲ୍ୟ ଆନନ୍ଦ କରେ। ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଏ। ପୁଣି ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନଥାଏ। ଏହା ଏକ ଚମତ୍କାର ଗୀତ। ଭକ୍ତ ଦାଉଦ କହନ୍ତି, ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ। ପାଉଲ ଏହି ବିଷୟ ନେଇ ରୋମିଓ ପ୍ରଥମ ପର୍ବର 20 ପଦରେ ଏହିପରି ପ୍ରକାଶ କରନ୍ତି, ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନଥାଏ। ଆକାଶମଣ୍ଡଳ ଈଶ୍ୱରଙ୍କର ଜ୍ଞାନକୁ ପ୍ରକାଶ କରେ, ଈଶ୍ୱରଙ୍କ ଶକ୍ତିକୁ ପ୍ରକାଶ କରେ, ଏପରିକି ଈଶ୍ୱରଙ୍କର ଯୋଜନା ଓ ଅଭିମତକୁ ମଧ୍ୟ ପ୍ରକାଶ କରେ। ଆଦ୍ୟରୁ ସୃଷ୍ଟି ମନୁଷ୍ୟ ପ୍ରତି ଓ ସୃଷ୍ଟ ଜୀବଜନ୍ତୁମାନଙ୍କ ପ୍ରତି ଈଶ୍ୱରଙ୍କର ପୁରାତନ ସାକ୍ଷ୍ୟ ସ୍ୱରୂପ ହୋଇଆସିଅଛି। ଆଉ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ସୂର୍ଯ୍ୟ ଏହି ଗୀତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି, ଯାହାକୁ ଆପଣ ଅନ୍ତପୁରରୁ ବାହାରି ଆସିବା ବର ସହିତ ତୁଳନା କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବେ। ଆଉ ଜଣେ ବରକୁ ଉପସ୍ଥାପିତ କରେ ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟ ଧାର୍ମିକତାର ସୂର୍ଯ୍ୟ। ଦିନେ ସେ ଏହି ଜଗତକୁ ପୁନର୍ବାର ଗୌରବରେ ଆଗମନ କରିବାକୁ ଯାଉଅଛନ୍ତି। ମାତ୍ର ସେ ଏହି ଜଗତକୁ ଆଗମନ କରିବା ପୂର୍ବରୁ ଏହି ଜଗତରୁ ସେ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ନେଇଯିବେ। ସେ ହେଉଛନ୍ତି ଉଜ୍ଜଳ ପ୍ରଭାତୀ ତାରା ଓ ଏହି ଉଜ୍ଜଳ ପ୍ରଭାତୀ ତାରା ସଦାସର୍ବଦା ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଦେଖାଦିଏ। ବାସ୍ତବରେ ଏହି ସୃଷ୍ଟି ମଧ୍ୟ ଦେଇ ଆମମାନଙ୍କୁ ଏକ ଚମତ୍କାର ଛବି ମିଳେ। ଆସନ୍ତୁ ଏହାପରେ ଆଜ୍ଞାଗୁଡ଼ିକ ମଧ୍ୟ ଦେଇ ଈଶ୍ୱରଙ୍କର ପରିପ୍ରକାଶ ପ୍ରତି ଲକ୍ଷ୍ୟ କରିବା। ଉଣେଇଶ ପର୍ବର ସାତ ପଦରୁ ଏଗାର ପଦ ମଧ୍ୟରେ ଆମେ ଈଶ୍ୱରଙ୍କ ଆଜ୍ଞାଗୁଡ଼ିକ ମଧ୍ୟ ଦେଇ ସାତଟି ପ୍ରଧାନ ବିଷୟକୁ ଲକ୍ଷ୍ୟ କରୁଅଛୁ। ଲକ୍ଷ୍ୟ କରନ୍ତୁ ସେହି ଆଜ୍ଞାଗୁଡ଼ିକ ବିଷୟରେ କ'ଣ କୁହାଯାଏ। ପ୍ରଥମଟି ହେଉଛି ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ। ପ୍ରକୃତରେ ଈଶ୍ୱରଙ୍କ ବ୍ୟବସ୍ଥାରେ କୌଣସି ତ୍ରୁଟି ନାହିଁ, ଏହା ସିଦ୍ଧ। ଯେହେତୁ ଏହା ସିଦ୍ଧ, ତେଣୁକରି ଏହା ଆମମାନଙ୍କୁ ଉଦ୍ଧାର କରିପାରେ ନାହିଁ, କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବ ନାହିଁ। ଆମେ କେବେ ହେଲେ ସେହିପରି ସିଦ୍ଧତା ରକ୍ଷା କରିପାରିବା ନାହିଁ। ପାଉଲ ଯିଏକି ଈଶ୍ୱରଙ୍କର ଅନୁଗ୍ରହକୁ ପ୍ରଚାର କରନ୍ତି, ସେ ବ୍ୟବସ୍ଥା ବିଷୟ ନେଇ ଏହିପରି କହନ୍ତି, ଯାହାକି ରୋମିଓ ସାତ ପର୍ବର ବାର ପଦରୁ ଚଉଦ ପଦ ମଧ୍ୟରେ ଲେଖା ଅଛି। ଅତଏବ ବ୍ୟବସ୍ଥା ପବିତ୍ର, ପୁଣି ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ। ତେବେ ଯାହା ଉତ୍ତମ ତାହାକି ମୋ ପକ୍ଷରୁ ମୃତ୍ୟୁଦାୟକ ହେଲା, ତାହା କେବେ ନ ହେଉ, କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ ତାହା ଦେଇ ମୋ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ ପାପ ବୋଲି ପ୍ରକାଶ ପାଏ, ପୁଣି ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ। ଯେଣୁ ବ୍ୟବସ୍ଥା ଯେ ଆତ୍ମିକ ଏହା ଆମ୍ଭେମାନେ ଜାଣୁ, କିନ୍ତୁ ମୁଁ ଶାରୀରିକ ପାପର କ୍ରୀତଦାସ। ତେଣୁ ବ୍ୟବସ୍ଥା ସହିତ କୌଣସି ତ୍ରୁଟି ନାହିଁ, ମାତ୍ର ଏହା ଆମମାନଙ୍କ ପ୍ରତି ମୃତ୍ୟୁଦାୟକ, ଯେହେତୁ ଆମମାନଙ୍କ ମଧ୍ୟରେ ତ୍ରୁଟି ରହିଅଛି। ବ୍ୟବସ୍ଥା ଆମମାନଙ୍କ ପ୍ରତି ଦତ୍ତ ହୋଇଅଛି, ଯେପରି ଏହା ଆମମାନଙ୍କୁ ଦେଖାଇଦେବ ଯେ ଆମେମାନେ ଈଶ୍ୱରଙ୍କ ନିକଟରେ ପାପୀ ଓ ଆମମାନଙ୍କ ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତା ରହିଅଛି। ଦ୍ୱିତୀୟ ବିଷୟଟି ହେଉଛି ସଦାପ୍ରଭୁଙ୍କ ପ୍ରମାଣ ବାକ୍ୟ ଅଟଳ। ଆପଣ କେବେ ହେଲେ ଈଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ ଘଟାଇବା ନିମନ୍ତେ ବା ଈଶ୍ୱରଙ୍କ ବାକ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ନିମନ୍ତେ ବା ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କରିବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ। ଈଶ୍ୱରଙ୍କ ସାକ୍ଷ୍ୟ ଅଟଳ। ସେ ନିଶ୍ଚିତ ଭାବେ ପାପର ବିଚାର କରିବେ। ସେହି ବିଚାରର ଦିନ ମଧ୍ୟ ଆସୁଅଛି। ଈଶ୍ୱରଙ୍କ ଆଜ୍ଞା ତାହା ହିଁ ପ୍ରକାଶ କରେ। ତୃତୀୟ ବିଷୟଟି ହେଉଛି ସଦାପ୍ରଭୁଙ୍କର ବିଧି ସବୁ ଯଥାର୍ଥ। ଅର୍ଥାତ୍ ଏହି ସୃଷ୍ଟି ମଧ୍ୟରେ ସଦାପ୍ରଭୁ ଯେଉଁ ସମସ୍ତ ନୀତି ନିୟମ ପ୍ରଣୟନ କରିଅଛନ୍ତି ଓ ଆଜ୍ଞାମାନ ପ୍ରଦାନ କରିଅଛନ୍ତି ତାହା ଯଥାର୍ଥ। ଆପଣ ତାହା ପସନ୍ଦ କରି ନ ପାରନ୍ତି, ମାତ୍ର ସେହି ସମସ୍ତ ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଆପଣଙ୍କୁ ତାହା ମାନି ଚଳିବାକୁ ହେବ। ଚତୁର୍ଥ ବିଷୟଟି ହେଉଛି ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ। ପ୍ରକୃତରେ ଏହା ନିର୍ମଳ ଓ ଏହା ଆପଣଙ୍କ ଜୀବନକୁ ପରିମାର୍ଜିତ କରିବା ନିମନ୍ତେ ମଧ୍ୟ ସହାୟକ ହେବ। ପଞ୍ଚମଟି ହେଉଛି ସଦାପ୍ରଭୁଙ୍କ ଭୟ ସୂଚୀ। ଏହା ଈଶ୍ୱରଙ୍କ ପ୍ରତି ଏକ ଭକ୍ତିସୂଚକ ଭୟ। ମୁଁ ମୋର ବାପାଙ୍କୁ ପ୍ରେମ କରେ, ତଥାପି ବାପାଙ୍କ ପ୍ରତି ମୋର ମନରେ ଏକ ଭକ୍ତିସୂଚକ ଭୟ ଥାଏ, ଯାହାକି ମୋତେ ତାହାଙ୍କର ବାଧ୍ୟ ହେବା ନିମନ୍ତେ ଓ ତାହାଙ୍କର ବଶୀଭୂତ ହେବା ନିମନ୍ତେ ଓ ତାଙ୍କୁ ସମ୍ମାନ ଦେବା ନିମନ୍ତେ ପ୍ରେରଣା ଯୋଗାଏ। ଠିକ୍ ସେହିପରି ପ୍ରଭୁଙ୍କ ପ୍ରତି ଆମମାନଙ୍କ ଭୟ ଆମ୍ଭମାନଙ୍କୁ ଏକ ଉତ୍ତମ ତଥା ସୂଚୀ ବିବେକ ଓ ହୃଦୟ ବିଶିଷ୍ଟ ମନୁଷ୍ୟ ଭାବରେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ। ଷଷ୍ଠ ବିଷୟ ହେଉଛି ସଦାପ୍ରଭୁଙ୍କ ଶାସନ ସକଳ ସତ୍ୟ। ଯେହେତୁ ସେ ହେଉଛନ୍ତି ସତ୍ୟ, ପ୍ରଭୁ ଯୀଶୁ ନିଜେ କହନ୍ତି ମୁଁ ହିଁ ସତ୍ୟ। ପ୍ରିୟ ବନ୍ଧୁ, ସତ୍ୟକୁ ଜାଣିବା ଅର୍ଥ ଖ୍ରୀଷ୍ଟଙ୍କୁ ଜାଣିବା, କାରଣ ସେହି କେବଳ ଜଣେ ଯାହାଙ୍କଠାରେ ସତ୍ୟତା ଅଛି ଓ ଯିଏକି ସତ୍ୟରେ ରାଜତ୍ୱ କରନ୍ତି ଆଉ କରିବାକୁ ଯାଉଅଛନ୍ତି। ସପ୍ତମ ବିଷୟ ହେଉଛି ସଦାପ୍ରଭୁଙ୍କ ଶାସନ ସକଳ ସର୍ବତ ଭାବେ ନାଯ୍ୟ, ଅର୍ଥାତ୍ ସେହିସବୁ ଯଥାର୍ଥ ଓ ଯୁକ୍ତିଯୁକ୍ତ। ଈଶ୍ୱର ଯାହା କିଛି କରନ୍ତି ତାହା ଠିକ୍, ତେଣୁ ଆମେମାନେ ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହେବା ଉଚିତ ଓ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରି ଈଶ୍ୱରଙ୍କୁ ଭୟଭକ୍ତି କରିବା ଉଚିତ। କିନ୍ତୁ ଆମେମାନେ ନିଜ ଶକ୍ତିରେ ତାହା ସାଧନ କରିପାରିବା ନାହିଁ, କାରଣ ଆମେମାନେ ସ୍ୱଭାବତଃ ପାପୀ। କିନ୍ତୁ ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ସହାୟତା ଦ୍ୱାରା ଏହି ଜଗତରେ ସେହି ଧାର୍ମିକତାର ପଥରେ ଅଗ୍ରସର ହୋଇପାରିବା। ଆସନ୍ତୁ ଏହାପରେ ତୃତୀୟ ବିଭାଗ ମଧ୍ୟକୁ ଯିବା, ତାହା ହେଉଛି ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ଅନୁଗ୍ରହର ପରିପ୍ରକାଶ। ଉଣେଇଶ ପର୍ବର ବାର ପଦରୁ ଚଉଦ ପଦ ମଧ୍ୟରେ ଆମେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱରଙ୍କ ଅନୁଗ୍ରହର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହି ଅଂଶରେ ପ୍ରକାଶ କରାଯାଇଅଛି ଯେ ମନୁଷ୍ୟ ନିଜର ଭ୍ରାନ୍ତି ସବୁକୁ ବୁଝିପାରେ ନା କି ମନୁଷ୍ୟ ନିଜକୁ ପାପି ବୋଲି ବିଚାର କରେ ନା, ମାତ୍ର ଈଶ୍ୱରଙ୍କ ବାକ୍ୟ ତାହା ସ୍ପଷ୍ଟ କରାଇଦିଏ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ମନୁଷ୍ୟ ନିଜର ମହାପରାଧରୁ ପରିଷ୍କୃତ ହୁଏ। ଶେଷରେ ଭକ୍ତ ଦାଉଦ ପ୍ରାର୍ଥନା କରି କହନ୍ତି, ହେ ସଦାପ୍ରଭୁ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, ତୁମ୍ଭ ଦୃଷ୍ଟିରେ ମୋ ମୁଖର ବାକ୍ୟ ଓ ମୋ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ। କିଏ ଦାଉଦଙ୍କର ଶୈଳ ଥିଲେ? ଖ୍ରୀଷ୍ଟ। କିଏ ଦାଉଦଙ୍କର ମୁକ୍ତିକର୍ତ୍ତା ଥିଲେ? ଖ୍ରୀଷ୍ଟ। ସେ ମଧ୍ୟ ମୋର ଓ ଆପଣଙ୍କର ଶୈଳ ଓ ମୁକ୍ତିକର୍ତ୍ତା। ସେ ତାହା ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଦେଇ ହୋଇପାରିଛନ୍ତି। ଈଶ୍ୱର ତାଙ୍କର ଅନୁଗ୍ରହ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ମୋ ପ୍ରତି ଏବଂ ସମଗ୍ର ଜଗତ ପ୍ରତି ମଧ୍ୟ ପ୍ରକାଶ କରିଅଛନ୍ତି। ବାସ୍ତବରେ ଏହି ଗୀତଟି ଦାଉଦଙ୍କର ଅତି ଚମତ୍କାର ଗୀତ। ଆସନ୍ତୁ ଏହାପରେ ଗୀତ 20 ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ବିଷୟବସ୍ତୁ ମସିହଙ୍କର ସଫଳତା ନିମନ୍ତେ ଇସ୍ରାଏଲର ପ୍ରାର୍ଥନା। ଏହି ଗୀତଟି ମସିହଙ୍କୁ ଓ ତାହାଙ୍କର ଉଦ୍ଧାରର କାର୍ଯ୍ୟକୁ ଭାବବାଣୀ ଆକାରରେ ପ୍ରକାଶ କରେ। ଏହି ଗୀତଟି ପ୍ରକୃତରେ ଇସ୍ରାଏଲ ଜାତି ବିଷୟ ନେଇ ପ୍ରକାଶ କରେ। ଏହା ଆଉ ଏକ ଗୀତ ଯାହାକି ଈଶ୍ୱରଙ୍କ ଅନୁଗ୍ରହ ବିଷୟ ନେଇ ପ୍ରକାଶ କରେ। 20 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ, ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ଉଚ୍ଚରେ ସ୍ଥାପନ କରୁ। ଲକ୍ଷ୍ୟ କରନ୍ତୁ, ଏହା ଦାଉଦଙ୍କର ଗୀତ, ମାତ୍ର ଏଠାରେ ଯାକୁବଙ୍କର ନାମ ସ୍ଥାନ ପାଇଲା କିପରି? ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା। ଯଦି ଆମେ ଯାକୁବଙ୍କର ଜୀବନ ପ୍ରତି ଲକ୍ଷ୍ୟ କରିବା, ତାହେଲେ ଆମେ ତାହାଙ୍କର ପରିଚୟ ଦେବା ନିମନ୍ତେ ଲଜ୍ଜାବୋଧ କରିବା। ମାତ୍ର ଈଶ୍ୱର ଲଜ୍ଜାବୋଧ କରିନଥିଲେ, କାରଣ ସେ ତାହାଙ୍କର ଅନୁଗ୍ରହରେ ତାହାଙ୍କୁ ଉଦ୍ଧାର କରିଥିଲେ। 20 ପର୍ବର 2 ପଦରେ ଲେଖା ଅଛି, ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାନ୍ତୁ, ସିଓନଠାରୁ ତୁମକୁ ବଳବାନ କରନ୍ତୁ। କେଉଁ ପବିତ୍ର ସ୍ଥାନ ବିଷୟ ନେଇ ସେ ଏଠାରେ ପ୍ରକାଶ କରନ୍ତି? କ'ଣ ମଣ୍ଡଳୀ? ନୁହେଁ, ମାତ୍ର ଜେରୁସାଲେମରେ ଥିବା ପବିତ୍ର ସ୍ଥାନ। କେଉଁ ସିଓନ ବିଷୟ ନେଇ ସେ ଏଠାରେ ପ୍ରକାଶ କରନ୍ତି? ଏହା କେଉଁଠାରେ? ଏହା ଇସ୍ରାଏଲ ମଧ୍ୟରେ ଥିବା ସିଓନ। 3 ପଦରେ ଲେଖା ଅଛି, ତୁମ୍ଭର ନୈବେଦ୍ୟ ସବୁ ସ୍ମରଣ କରନ୍ତୁ, ପୁଣି ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ। ଲକ୍ଷ୍ୟ କରନ୍ତୁ, ସେ ଆମମାନଙ୍କର ହୋମବଳି ବା ନୈବେଦ୍ୟ ବିଷୟକୁ ଦର୍ଶାନ୍ତି ନାହିଁ, ମାତ୍ର ଖ୍ରୀଷ୍ଟଙ୍କର ହୋମବଳି ବିଷୟକୁ ଦର୍ଶାନ୍ତି, କାରଣ ସେ ଏହି ଜଗତରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଥିଲେ। କେବଳ ପ୍ରାର୍ଥନା ଓ ଅଶ୍ରୁପାତରେ ନୁହେଁ, ମାତ୍ର ନିଜର ଶରୀରକୁ ମଧ୍ୟ ଉତ୍ସର୍ଗ କଲେ। ତେଣୁ ଆଜିର ଏହି ସଙ୍କଟମୟ ପରିସ୍ଥିତିରେ ଓ ସମସ୍ୟାବହୁଳ ଜଗତରେ ଆମେ ଯଦି ସେହି ଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରିବା, ତାହେଲେ ନିଶ୍ଚିତ ଭାବେ ବଳ ତଥା ସାନ୍ତ୍ୱନା ଓ ଭରସା ମଧ୍ୟ ପାଇପାରିବା। 20 ପର୍ବର 4-6 ମଧ୍ୟରେ ଲେଖା ଅଛି, ତୁମ୍ଭର ମନମାଂଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ମନ୍ତ୍ରଣା ସବୁ ସିଦ୍ଧ କରନ୍ତୁ। ଆମ୍ଭେମାନେ ତୁମ୍ଭ ପରିତାଣାରେ ଜୟଧ୍ୱନି କରିବୁ ଓ ଆମମାନଙ୍କ ପରମେଶ୍ୱରଙ୍କ ନାମରେ ଆମମାନେ ଧ୍ୱଜା ସ୍ଥାପନ କରିବୁ। ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ। ଏବେ ମୁଁ ଜାଣୁଅଛି ଯେ ସଦାପ୍ରଭୁ ଆପଣ ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣ ଦକ୍ଷିଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ। ଇସ୍ରାଏଲ ନିମନ୍ତେ ସେ ହେଉଛନ୍ତି ରାଜା, ମାତ୍ର ଆଜି ଆମମାନଙ୍କ ନିମନ୍ତେ ସେ ହେଉଛନ୍ତି ଉଦ୍ଧାରକର୍ତ୍ତା ଓ ଆମେ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁ, ହେ ସଦାପ୍ରଭୁ ପରିତ୍ରାଣ କର। ଏହା ଏବ୍ରି ଭାଷାରେ ହୋସାନ୍ନା। ବାସ୍ତବରେ ଈଶ୍ୱର ଆମମାନଙ୍କ ହୃଦୟରେ ଏହି ହୋସାନ୍ନା ଶବ୍ଦର ବାସ୍ତବତାକୁ ହୃଦୟଙ୍ଗମ କରିବା ନିମନ୍ତେ ସାହାଯ୍ୟ କରନ୍ତୁ। ଆସନ୍ତୁ ଏହାପରେ 21 ପର୍ବ ମଧ୍ୟକୁ ଯିବା। ଏହି 21 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ, ଯାହାକି ଭାବବାଣୀ ଆକାରରେ ପ୍ରକାଶ କରାଯାଇଅଛି, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ମସିହ ଯାହାଙ୍କର ସ୍ୱର୍ଗାରୋହଣର ବିଷୟକୁ ଭାବବାଣୀ ଆକାରରେ ଏହି ଗୀତରେ ପ୍ରକାଶ କରାଯାଇଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଆମମାନଙ୍କର ପ୍ରଧାନ ମହାଯାଜକ ସ୍ୱରୂପେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ଆମମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି ସେହି ପିତା ଈଶ୍ୱରଙ୍କ ନିକଟରେ। ଆମେମାନେ ତାହାଙ୍କୁ ସେହି ସ୍ୱର୍ଗରେ ରାଜା ରୂପେ ଦେଖିବା ଓ ଯେଉଁମାନେ ତାହାଙ୍କୁ ଅଗ୍ରାହ୍ୟ କରିଅଛନ୍ତି ସେମାନଙ୍କ ଉପରେ ତାହାଙ୍କର ଆଗାମୀ ବିଚାରକୁ ଲକ୍ଷ୍ୟ କରିବାକୁ ପାରିବା। ଏହା ଦାଉଦଙ୍କର ଆଉ ଏକ ଗୀତ ଯାହାକି ଏହି ପୃଥିବୀ ଉପରେ ରାଜା ରୂପେ ଖ୍ରୀଷ୍ଟଙ୍କର ସେହି ଆଗାମୀ ରାଜ୍ୟତ୍ୱକୁ ମଧ୍ୟ ପ୍ରକାଶ କରେ। ଲକ୍ଷ୍ୟ କରନ୍ତୁ ଗୀତଟି କିପରି ଆରମ୍ଭ ହୁଏ। ଏକୋଇଶ ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ସଦାପ୍ରଭୁ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ ତୁମ୍ଭ ପରିତ୍ରାଣରେ ସେ କେଡ଼େ ମହାନନ୍ଦ କରିବେ। ଦାଉଦ ଏଠାରେ ଯଦିଓ ନିଜର ବ୍ୟକ୍ତିଗତ ଅନୁଭୂତି ବିଷୟ ନେଇ ପ୍ରକାଶ କରନ୍ତି, ମାତ୍ର ମୁଖ୍ୟତଃ ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ରାଜା ତୁମ୍ଭ ବଳରେ ଆନନ୍ଦ କରିବେ, ଏହି ବିଷୟ ଏବ୍ରି ବାର ପର୍ବର ଦୁଇ ପଦରେ ପ୍ରଭୁ ଯୀଶୁଙ୍କ ବିଷୟ ନେଇ ପ୍ରକାଶ କରାଯାଇଅଛି। ସେ ଆପଣ ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କୃଷ୍ୟ ମୃତ୍ୟୁଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ଆମମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କରିବାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଆନନ୍ଦ, ତାହା ଏହି ପଦଟି ପ୍ରକାଶ କରେ। ସେ ଯେଉଁ ଗୌରବ ଓ ସମ୍ଭ୍ରମ ତଥା ବଳରେ ଭୂଷିତ ହୋଇଅଛନ୍ତି, ତହିଁରେ ଆନନ୍ଦ କରନ୍ତି, କାରଣ ସେ ଆଜି ମଧ୍ୟ ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସମର୍ଥ, ଯେଉଁମାନେ ତାହାଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତି। ଏକୋଇଶ ପର୍ବର ଦୁଇ ପଦରେ ଲେଖା ଅଛି, ତୁମେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ ଓ ତାଙ୍କ ଉଷ୍ଠାଧରର ନିବେଦନ ଅସ୍ୱୀକାର କରିନାହଁ। ପ୍ରଭୁ ଯେତେବେଳେ ଏହି ଜଗତରେ ଥିଲେ, ସେତେବେଳେ ସେ ତାଙ୍କର ମହାଯାଜକୀୟ ପ୍ରାର୍ଥନାରେ ଯୋହନ ସତର ପର୍ବର ପ୍ରଥମ ପଦରେ ଏହିପରି ପ୍ରାର୍ଥନା କରିଥିଲେ। ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଉର୍ଦ୍ଧଦୃଷ୍ଟି କରି କହିଲେ, ପିତ, ସମୟ ଉପସ୍ଥିତ ହେଲାଣି, ତୁମର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମକୁ ମହିମାନ୍ୱିତ କରନ୍ତି। ତେବେ ଏହି ପ୍ରାର୍ଥନା ଓ ପ୍ରଭୁଙ୍କର ଅନ୍ୟାନ୍ୟ ଅନୁରୋଧଗୁଡ଼ିକ ଏହି ପ୍ରାର୍ଥନାରେ ଉତ୍ତର ଦିଆଯାଇଥିବାର ଓ ଦିଆଯିବାକୁ ଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହା ସେହି ସ୍ୱର୍ଗାରୋହଣର ପ୍ରାର୍ଥନା। ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଆଉ ଭକ୍ତ କହନ୍ତି, ତୁମେ ତାହାଙ୍କୁ ତାହାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ଥିଲେ, ସେ ଏହିପରି ପ୍ରାର୍ଥନା କରିଥିଲେ, ହେ ପିତା, ତୁମେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ, ଓ ଜଗତର ପତନ ପୂର୍ବେ ତୁମେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା। ଆଉ ଏହି ପ୍ରାର୍ଥନା ଭବିଷ୍ୟତରେ ସଫଳ ହେବ, ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ତାହାଙ୍କ ସହିତ ମିଳିତ ହେବେ, କାରଣ ପିତା ତାହାଙ୍କ ଉଷ୍ଠାଧରର ନିବେଦନକୁ ଅସ୍ୱୀକାର କରିନାହାନ୍ତି। ଏହାପରେ ଏକୋଇଶ ପର୍ବର ଚାରିପଦରୁ ଛଅ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, ତୁମ୍ଭେ ତାହା ତାହାଙ୍କୁ ଦେଲ, ଆହୁରି ଅନନ୍ତକାଳ ସ୍ଥାୟୀ ଦୀର୍ଘାୟୁ ଦାନ କଲ। ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି, ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ, କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ। ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାହାଙ୍କୁ ଉଲ୍ଲସିତ କରୁଅଛ। ଏହା ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ସଫଳ ହୋଇଥିଲା, ଯେତେବେଳେ କି ପିତା ଈଶ୍ୱର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ତାହାଙ୍କୁ ମହିମାନ୍ୱିତ କରାଇଲେ ଓ ତାହାଙ୍କୁ ତାହାଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ। ଏହାପରେ ଏକୋଇଶ ପର୍ବର ସାତ ପଦରୁ ନୂଆ ପଦ ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଚାରକର୍ତ୍ତା ରୂପେ ଉପସ୍ଥାପିତ କରାଯାଇଅଛି, ଯିଏକି ଏହି ଜଗତର ବିଚାର କରିବା ନିମନ୍ତେ ଆଗମନ କରିବାକୁ ଯାଉଅଛନ୍ତି। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି, ପୁଣି ସର୍ବପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୁହେଁ। ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ, ତୁମର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ, ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟିତୁଲ୍ୟ କରିବ, ସଦାପ୍ରଭୁ ଆପଣା କୂପରେ ସେମାନଙ୍କୁ ଗ୍ରାସ କରିବେ, ପୁଣି ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ। ଯେଉଁମାନେ ତାହାଙ୍କୁ ଅଗ୍ରାହ୍ୟ କରିଅଛନ୍ତି ସେମାନେ ବିଚାରିତ ହେବେ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ପୁନର୍ବାର ଏହି ଜଗତରେ ବିଚାର କରିବାକୁ ଆସୁଅଛନ୍ତି, କିନ୍ତୁ ଆମେ କ'ଣ ସେହି ବିଚାରରୁ ରକ୍ଷା ପାଇପାରିବା? ଅନିଶ୍ଚୟ, ମାତ୍ର ଆମକୁ ତାହାଙ୍କଠାରେ ବିଶ୍ୱାସ କରିବାକୁ ହେବ। ଏହାପରେ ଏକୋଇଶ ପର୍ବର ଦଶ ପଦରୁ ତେର ପଦ ମଧ୍ୟରେ ସେହି ଅଧାର୍ମିକ ତଥା ଅବିଶ୍ୱାସୀମାନଙ୍କର ବିଚାରକୁ ଲକ୍ଷ୍ୟ କରୁଅଛୁ, ଯେଉଁମାନଙ୍କୁ କି ପ୍ରଭୁ ଯୀଶୁ ବିନାଶ କରିବେ। ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତାର ତଥା ଶାନ୍ତିର ରାଜ୍ୟ ସଂସ୍ଥାପନ କରିବେ। ପ୍ରିୟ ବନ୍ଧୁ, ଆଜି ତାହାଙ୍କ ସହିତ ଆପଣଙ୍କର କି ପ୍ରକାର ସମ୍ପର୍କ ଅଛି? ଯଦି ଆପଣ ତାହାଙ୍କୁ ଏପର୍ଯ୍ୟନ୍ତ ଆପଣଙ୍କର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି ଓ ବିଶ୍ୱାସ କରିନାହାନ୍ତି, ତାହେଲେ ଆପଣ ସେହି ଆଗାମୀ ବିଚାରର ସମ୍ମୁଖୀନ ହେବେ। କିନ୍ତୁ ଆଜି ସେ ପିତା ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଅତି ଆନନ୍ଦର ସହିତ ଉପବେଶନ କରିଅଛନ୍ତି, ଯେହେତୁ ସେ ଆପଣଙ୍କର ଓ ମୋର ନିମନ୍ତେ ପରିଧାନ ସାଧନ କରିଅଛନ୍ତି। ସେ ପିତା ଈଶ୍ୱରଙ୍କର ମହତ ଅଭିମତକୁ ସଫଳ କରି ସେହି ଗୌରବ ଓ ମହିମାର ଅଧିକାରୀ ହୋଇପାରିଛନ୍ତି ଓ ସେହି ଅନୁଗ୍ରହ ଆମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରକାଶ କରିଅଛନ୍ତି, ଯେପରି ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେମାନେ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହେଉ। ତେଣୁ ଆସୁ, ସୁଯୋଗର ସଦ୍ବ୍ୟବହାର କରିବା ନିମନ୍ତେ ଚେଷ୍ଟା କରୁ। ବାସ୍ତବରେ ଏହି ସ୍ୱର୍ଗାରୋହଣ ଗୀତଟି ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟ ଦେଇ ଈଶ୍ୱରଙ୍କର ଚମତ୍କାର ଅନୁଗ୍ରହକୁ ପ୍ରକାଶ କରେ। ପ୍ରିୟ ବନ୍ଧୁ, ବର୍ତ୍ତମାନ ହେଉଛି ଅନୁଗ୍ରହର ଯୁଗ। ଈଶ୍ୱର ଆଜି ଆମମାନଙ୍କୁ ଅନୁଗ୍ରହ କରି ଛାଡ଼ିଦେଇଛନ୍ତି, ସୁଯୋଗ ଉପରେ ସୁଯୋଗ ଦେଉଛନ୍ତି ତାଙ୍କର ବାକ୍ୟ ଶୁଣି ତାଙ୍କର ନିକଟବର୍ତ୍ତୀ ହେବା ପାଇଁ, ତାଙ୍କଠାରେ ବିଶ୍ୱାସ କରିବା ପାଇଁ ଏବଂ ପରିତ୍ରାଣର ଅଧିକାରୀ ହେବା ପାଇଁ। କିନ୍ତୁ ଆମେ ଯଦି ଏହି ସୁଯୋଗର ସଦ୍ବ୍ୟବହାର ନ କରୁ, ଏହି ବାକ୍ୟରେ ବିଶ୍ୱାସ ନ କରୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ପ୍ରାୟଶ୍ଚିତ କାର୍ଯ୍ୟ ଉପରେ ବିଶ୍ୱାସ ନ କରୁ, ତାହେଲେ ଆମେ କିପରି ପାପରୁ ଉଦ୍ଧାର ପାଇବା? ଆଉ ଯଦି ଆମେ ପାପରୁ ଉଦ୍ଧାର ନ ପାଉ, ତାହେଲେ ଆମେ କିପରି ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା? ପ୍ରିୟ ବନ୍ଧୁ, ଈଶ୍ୱର ଆଜି ଆମମାନଙ୍କୁ ସେହି ଅନୁଗ୍ରହ ପ୍ରଦାନ କରିଅଛନ୍ତି ଆଉ ସେହି ଅନୁଗ୍ରହରେ ଆମମାନଙ୍କୁ ପରିତ୍ରାଣ ଦେଇଅଛନ୍ତି। ତେଣୁ ଆସୁ, ବିଶ୍ୱାସର ସହିତ ଅଗ୍ରସର ହୋଇ ସେହି ଅନୁଗ୍ରହର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছি তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ পাই এখানে রাখুছু, নমস্কার।
প্রেম গভীরতা কিয়ে বা মাপিছি, সে নাম যে ভাব অছি কিয়ে বা জানিছি। অনুপম সেই প্রেম, প্রিয়তম সেই নাম। অনুপম সেই প্রেম, প্রিয়তম সেই নাম। ভরসা যে কামর সেই নাম রে, সেই প্রেম পাইছি যিশু প্রেম। গাউছি মু গাউছি যিশু নাম, পাইছি মু পাইছি যিশু প্রেম। ଗାଉଛି।